ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ମରିସସ୍ ଗସ୍ତ. ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ, ଏହି ପର୍ଯ୍ୟାୟରେ ବସିବ 20ଟି ବୈଠକ. ସୁରକ୍ଷା ପରିସ୍ଥିତି ସମୀକ୍ଷା ସଂକ୍ରାନ୍ତ ବୈଠକରେ ଯୋଗଦେବା ପାଇଁ ଜମ୍ମୁରେ ପହଞ୍ଚିଲେ ସ୍ୱରାଷ୍ଟ୍ର ସଚିବଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ. ସିରିଆର ଉପକୂଳ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ 1000+ ବ୍ୟକ୍ତିଙ୍କର ପ୍ରାଣହାନୀ. ଏବଂ ଆଇସିସି ଚମ୍ପିଅନ୍ସ ଟ୍ରଫି କ୍ରିକେଟ୍ ଟାଇଟିଲ୍ ହାସଲ ପାଇଁ ଆଉ ଅଳ୍ପ ସମୟ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ. ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, 2015 ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହା ହେଉଛି ପ୍ରଥମ ମରିସସ୍ ଗସ୍ତ. ଏହି ଗସ୍ତ ଅବସରରେ ମରିସସ୍ର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ. ବୈଦେଶିକ ସଚିବ କହିଛନ୍ତି, ମରିସସ୍ ଜାତୀୟ ଦିବସରେ ଭାରତୀୟ ପ୍ରତିରକ୍ଷା ବାହିନୀ, ନୌସେନା ଏବଂ ବାୟୁସେନାର ଆକାଶଗଙ୍ଗା ସ୍କାଏ ଡାଇଭିଂ ଦଳ ଅଂଶଗ୍ରହଣ କରିବେ. ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳେ ପୋର୍ଟ ଲୁଇସ୍ରେ ପହଞ୍ଚିବେ. ମରିସସ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରତିଷ୍ଠାତା ସିଓ ସାଗୁର ରାମଗୁଲାମ ଏବଂ ମରିସସ୍ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶ୍ରୀ ମୋଦି ସାର୍ ସିଓ ସାଗୁର ରାମଗୁଲାମ ବଟାନିକାଲ ଗାର୍ଡେନ୍ ଗସ୍ତ କରିବେ. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମରିସସ୍ ରାଷ୍ଟ୍ରପତି ଧର୍ମବିଲ୍ ଗୋଖୁଲ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ ଏବଂ ମରିସସ୍ର ବିଶିଷ୍ଟ ବ୍ୟକ୍ତି ଏବଂ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ. ଶ୍ରୀ ମିଶ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତୀୟ ବଂଶୋଦ୍ଭବ ସଦସ୍ୟମାନଙ୍କ ସହ ଆଲୋଚନା କରିବେ ଏବଂ ଭାରତର ଅନୁଦାନ ସହାୟତାରେ ନିର୍ମିତ ସିଭିଲ୍ ସର୍ଭିସ୍ କଲେଜ ଏବଂ ଏରିଆ ହେଲ୍ଥ ସେଣ୍ଟରକୁ ଉଦ୍ଘାଟନ କରିବେ. ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କେତେଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ. ଏପ୍ରିଲ୍ ମାସ 4 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 20 ବୈଠକ ବସିବ. ଅଧିବେଶନରେ 2025-26 ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁଷଙ୍ଗିକ ବିନିଯୋଗ ବିଲ୍ ଉପରେ ଆଲୋଚନା ଓ ମତଦାନ ହେବ. ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ୍, କୋଷ୍ଟାଲ ସିପିଂ ବିଲ୍ 2024, ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଲ୍, ଇମିଗ୍ରେସନ୍ ଆଣ୍ଡ ଫରେନ୍ସ ବିଲ୍ 2025 ଏବଂ ରେଳବାଇ ସଂଶୋଧନ ବିଲ୍ ସମେତ ଅନେକ ବିଲ୍ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି. ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ 31 ଫେବୃଆରୀ 13 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିବେଶନର ପ୍ରଥମ ଭାଗରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ. ପ୍ରଥମ ପର୍ଯ୍ୟାୟରେ ଲୋକସଭାର କାର୍ଯ୍ୟକାରିତା 112% ସଫଳତା ହାସଲ କରିଥିଲା. ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ୍ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି. ଶ୍ରୀ ଧଙ୍କଡ଼ଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି. ଓଡ଼ିଶାର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଅନନ୍ତ ଦାସଙ୍କର ଆଜି ବଡ଼ି ଭୋରରୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି. ତାଙ୍କୁ 85 ବୟସ ହୋଇଥିଲା। ବିଜେଡ଼ିର ଏହି ନେତା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ରୀ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ରାଷ୍ଟ୍ରପତି ମୁର୍ମୁ ଏହି ଦିବଂଗତ ନେତାଙ୍କର ରାଜ୍ୟବାସୀଙ୍କ ସେବା ଓ ତ୍ୟାଗ ସମ୍ପର୍କରେ ମନେ ପକାଇଛନ୍ତି। ତାଙ୍କ ପରିବାରବର୍ଗ ଓ ସମର୍ଥକଙ୍କୁ ରାଷ୍ଟ୍ରପତି ମୁର୍ମୁ ସମବେଦନା ଜଣାଇଛନ୍ତି। ଜମ୍ମୁରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ନେତୃତ୍ୱରେ ଅର୍ଦ୍ଧସାମରିକ ବାହିନୀ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀ ଆଜି ଜମ୍ମୁରେ ପହଞ୍ଚିଛନ୍ତି। ଏହି ବୈଠକରେ ଜମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀ ଏବଂ ସୁରକ୍ଷା ସଂସ୍ଥାର ଅଧିକାରୀମାନେ ଏକାଠି ହୋଇ ସୁରକ୍ଷା ସ୍ଥିତିର ସମୀକ୍ଷା ନେଇ ମତ ବିନିମୟ କରିବେ। 2 ଅଧିବେଶନରେ ବୈଠକ ଅନୁଷ୍ଠିତ ହେବ। ଜମ୍ମୁ ଅଞ୍ଚଳରୁ ଆତଙ୍କବାଦର ମୂଳୋତ୍ପାଟନ ଲକ୍ଷ୍ୟ ନେଇ ବୈଠକରେ ରଣନୀତିର ରୂପରେଖ ପ୍ରସ୍ତୁତ କରାଯିବ। ଶ୍ରୀ ମୋହନ ସ୍ୱରାଷ୍ଟ୍ର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେବେ। ଏହା ପୂର୍ବରୁ ସେ କାଶ୍ମୀର ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସିଆର୍ପିଏଫ୍, ଗୁଇନ୍ଦା ବିଭାଗ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ। ପରିସ୍ଥିତିର ଅନୁଧ୍ୟାନ କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା କରିବେ। ସୀମା ସୁରକ୍ଷା ବଳ ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀ ଗତକାଲି ଜମ୍ମୁରେ ପହଞ୍ଚି ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ପରିଦର୍ଶନ କରିଥିଲେ। ସିରିଆର ଉପକୂଳ ଅଞ୍ଚଳରେ ଘଟିଥିବା ଏକ ଗୋଷ୍ଠୀ ସଂଘର୍ଷରେ 745 ଜଣ ସାଧାରଣ ନାଗରିକଙ୍କ ସମେତ 1000 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଏହି ହିଂସା ଗତ ଗୁରୁବାରଠାରୁ ଜାବ୍ଲେରୁ ଆରମ୍ଭ ହୋଇ ସମଗ୍ର ଭୂମଧ୍ୟ ସାଗରୀୟ ଅଞ୍ଚଳକୁ ବ୍ୟାପିଯାଇଛି। ସିରିଆର ମାନବାଧିକାର ପର୍ଯ୍ୟବେକ୍ଷଣ ସଂସ୍ଥା କହିଛି ଗାଦିଚ୍ୟୁତ ପୂର୍ବତନ ରାଷ୍ଟ୍ରପତି ବସାର ଅଲ୍ ଅସାଦଙ୍କ ସମର୍ଥକ ଓ ମିଳିତ ପାରାମିଲିଟାରୀ ସମର୍ଥନରେ ନୂତନ ପ୍ରଶାସନ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ପର୍ଯ୍ୟବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ 125 ଜଣ ସରକାରୀ ସୁରକ୍ଷାକର୍ମୀ ଓ 148 ଜଣ ଅସାଦଙ୍କ ସମର୍ଥକ ଥିବା ଜଣାପଡ଼ିଛି। ସମଗ୍ର ଅଞ୍ଚଳରେ ହିଂସା ଓ ଅସ୍ଥିରତା ଲାଗି ରହିଥିବାରୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ଗାଜାରେ ଅସ୍ତ୍ରବିରତି ନବୀକରଣ ଏବଂ ପାଲେଷ୍ଟାଇନ୍ ସଶସ୍ତ୍ର ସଂଗଠନ ହମାସ ଦ୍ୱାରା ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ମୁକ୍ତି କରିବା ସଂକ୍ରାନ୍ତ ଆଲୋଚନାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କାତାରର ରାଜଧାନୀ ଦୋହାଠାରେ ଏକ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ଇସ୍ରାଏଲ୍ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଏଥିପାଇଁ ପଠାଇବ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆମେରିକା ସମର୍ଥିତ ଦେଶର ମଧ୍ୟସ୍ଥତା ପ୍ରସ୍ତାବକୁ ଇସ୍ରାଏଲ୍ ଗ୍ରହଣ କରିଛି। ଅନ୍ୟପକ୍ଷରେ ଗାଜାରେ ଅସ୍ତ୍ରବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସକାରାତ୍ମକ ସୂଚନା ମିଳିଛି ବୋଲି ଗତକାଲି ହମାସ କହିଛି। ହମାସ ମୁଖପାତ୍ର ଅବଦୁଲ ଲତିଫ୍ ଅଲ୍ କାନୁ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଅସ୍ତ୍ରବିରତି ଚୁକ୍ତିର କାର୍ଯ୍ୟକାରିତାକୁ ଚୂଡ଼ାନ୍ତ ରୂପ ଦେବା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇଜିପ୍ଟ ଏବଂ କାତାରର ମଧ୍ୟସ୍ଥତାରେ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ ଗାଜାର ଲୋକଙ୍କ ପାଇଁ ସମସ୍ତ ପ୍ରକାର ଯୋଗାଣ ବ୍ୟବସ୍ଥାକୁ ଇସ୍ରାଏଲ୍ ଗତ ସପ୍ତାହରେ ବନ୍ଦ କରିଦେଇଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ସମୟସୀମା ବୃଦ୍ଧି ଏବଂ ଦୁଇ ପକ୍ଷ ମଧ୍ୟରେ ସ୍ଥାୟୀ ଅସ୍ତ୍ରବିରତି ଚୁକ୍ତି ଏବଂ ବାକି ଥିବା ପଣବନ୍ଦୀଙ୍କୁ ମୁକ୍ତ କରିବା ଲାଗି ହମାସ ଉପରେ ଚାପ ପ୍ରୟୋଗ କରିବା ଲକ୍ଷ୍ୟ ନେଇ ଇସ୍ରାଏଲ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିରେ ଇସ୍ରାଏଲ୍ ପାଖାପାଖି 2000 ପାଲେଷ୍ଟାଇନୀୟ କଏଦୀଙ୍କୁ ମୁକ୍ତ କରିଥିବା ବେଳେ ଗାଜା ପକ୍ଷରୁ 24 ଜଣ ଜୀବିତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ଏବଂ 8 ଜଣ ମୃତ ପଣବନ୍ଦୀଙ୍କ ଶରୀରକୁ ହସ୍ତାନ୍ତର କରାଯାଇଛି। କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ଏକ ହିନ୍ଦୁ ମନ୍ଦିରରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଛି। ସମ୍ପୃକ୍ତ ଉପାସନାସ୍ଥଳୀରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ମନ୍ତ୍ରଣାଳୟ କହିଛି। ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଆଉ କିଛି ସମୟ ପରେ ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡର ଅଭିଜ୍ଞ ବୋଲିଂ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି। ନିକଟରେ ହୋଇଥିବା ମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ନିଜର ମନୋବଳ ଦୃଢ଼ ରଖିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ 4 ପରାସ୍ତ କରିଥିବାରୁ ଆତ୍ମବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇବ। ସୂଚନାଯୋଗ୍ୟ, 2023 ମୁମ୍ବାଇରେ ଅନୁଷ୍ଠିତ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲ୍ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ 70 ରନ୍ରେ ବିଜୟୀ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ ପ୍ରତିଯୋଗିତାରେ ଆଜି ଚେନ୍ନାଇ ଆଣ୍ଡ ଏଫ୍ସି ଏବଂ ଜାମସେଦପୁର ଏଫ୍ସି ମଧ୍ୟରେ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ମୁକାବିଲା ହେବ। ଚଳିତ ସିଜିନ୍ର ଦୁଇ ଦଳ ମଧ୍ୟରେ ଏହା ଶେଷ ଲିଗ୍ ମ୍ୟାଚ୍ ହେବ। ଜାମସେଦପୁର 38 ହାସଲ କରି ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ମରିସସ୍ ଗସ୍ତ। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ, ଏହି ପର୍ଯ୍ୟାୟରେ ବସିବ 20 ବୈଠକ। ସୁରକ୍ଷା ପରିସ୍ଥିତି ସମୀକ୍ଷା ସଂକ୍ରାନ୍ତ ବୈଠକରେ ଯୋଗଦେବା ପାଇଁ ଜମ୍ମୁରେ ପହଞ୍ଚିଲେ ସ୍ୱରାଷ୍ଟ୍ର ସଚିବଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟ୍ ଟାଇଟଲ୍ ହାସଲ ପାଇଁ ଆଉ ଅଳ୍ପ ସମୟ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସମ୍ବାଦ ଶେଷ ହେଲା।